ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। କଲାମଙ୍କ ନାଁରେ ହ୍ୱିଲର ଦ୍ୱୀପ। ଭଦ୍ରକ ଜିଲ୍ଲାରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ୱିଲର ଦ୍ୱୀପର ନାମ ବଦଳି ଯାଇଛି, ନୂଆ ନାମ ରହିଛି APJ ଅବଦୁଲ କଲାମ ଦ୍ୱୀପ। ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ APJ ଅବଦୁଲ କଲାମଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୂଆ ନାମକରଣ କରାଯାଇଛି। 1.5 ବର୍ଷ ଭିତରେ ସବୁ ଗାଁକୁ ବିଜୁଳି ମିଳିବ ବୋଲି ଗୋଏଲ କହିଛନ୍ତି। ଓଡ଼ିଶାରେ ଏମିତି 4,000 ଗାଁ ଓ 25,000 ପଡ଼ା ରହିଛି ଯେଉଁଠି ସ୍ୱାଧୀନତାର ଏତେ ବର୍ଷ ପରେ ବି ବିଦ୍ୟୁତ ସଂଯୋଗ ନାହିଁ। ପାଖାପାଖି 50 ଲକ୍ଷ ପରିବାର ପାଇଁ ଆଜି ବି ବିଜୁଳି ସାତ ସପନ ହୋଇ ରହିଛି। ଏ ସମସ୍ତଙ୍କ ଘରେ ଆସନ୍ତା 1.5 ବର୍ଷ ମଧ୍ୟରେ ବିଜୁଳି ପହଞ୍ଚିବ। ଚାଷୀଙ୍କୁ ସ୍ୱତନ୍ତ୍ର ବିଜୁଳି ଯୋଗାଣ ପାଇଁ ପରାମର୍ଶ। ବୈଷୟିକ ଓ ବାଣିଜ୍ୟ କ୍ଷତି ନେଇ ଉଦ୍ବେଗ। ସ୍ୱାଧୀନତା ସଂଗ୍ରାମୀଙ୍କୁ ମାଗଣା ଚିକିତ୍ସା। MCL ଠିକଣା କର୍ମଚାରୀଙ୍କ ପାଇଁ ବୀମା। କୋଇଲା ନିଲାମରୁ 45,000 କୋଟି ପାଇବ ରାଜ୍ୟ। ମୋଦିଙ୍କ ଉପରେ ସଂଘ ଖୁସ୍। ବିରୋଧୀ ଦଳ ମାନଙ୍କ କୌଣସି ସମାଲୋଚନାକୁ ଖାତିର ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏଠାରେ ଚାଲିଥିବା 3-ଦିନିଆ RSS BJP ସମ୍ମିଳନୀର ଶେଷ ଦିବସରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଦେଶର ପ୍ରଗତିରେ ସମସ୍ତଙ୍କ ଭାଗିଦାରକୁ ତାଙ୍କ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାର କହିଥିଲେ। ଆଜି ପବିତ୍ର ଗୁରୁ ଦିବସ। ପାଠ ପଢ଼ାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ପିତାମାତା ପିଲାଙ୍କ ଉପରେ ନିଜ ଇଚ୍ଛା ନ ଲଦନ୍ତୁ, ଏହି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମା ପିଲାକୁ ଜନ୍ମ ଦେଉଥିବା ବେଳେ ଶିକ୍ଷକ ତାର ଗୁରୁ ଜୀବନ ଦେଇଥାଏ। ପ୍ରତ୍ୟେକ ମଣିଷ ଜୀବନରେ ମା ଓ ଶିକ୍ଷକର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି, ତେଣୁ ସେମାନଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ। ତେବେ ପିତାମାତା ମାନେ ସେମାନଙ୍କ ଇଚ୍ଛାକୁ ପିଲାମାନଙ୍କ ଉପରେ ଲଦି ନ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଣ୍ଡାମାନ ନିକଟରେ ଚୀନ ନୌସେନା ଜାହାଜ। ଆଣ୍ଡାମାନ ଦ୍ୱୀପ ନିକଟରେ ଚୀନ ନୌସେନାର ଏକ ଜାହାଜ ପଇଁତରା ମାରୁଥିବାର ଜଣାପଡ଼ିଛି। ଭାରତୀୟ ନୌସେନା ପକ୍ଷରୁ ଏହାକୁ ସନ୍ଧାନ କରାଯିବା ପରେ ଏହାର ଗତିବିଧି ପ୍ରତି କଡ଼ା ନଜର ରଖାଯାଇଛି। ତେବେ ଏହି ଘଟଣା ପାଇଁ ନୌସେନା ଉଦ୍ବେଗ ପ୍ରକାଶ କରିଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ ଟିମ୍ ୟୁଙ୍କ ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।